ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ତେର ଜାରବିଆମ ରାଜାଙ୍କର ଅଧିକାରର ଅଠର ବର୍ଷରେ ଅବିୟ ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ଜେରୁସାଲେମରେ ତିନି ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ମିଖାୟା। ସେ ଗିବିଆ ନିବାସୀ ଉରିଏଲର କନ୍ୟା ଥିଲେ। ପୁଣି ଅବିୟ ଓ ଜାରବିଆମ ମଧ୍ୟରେ ଯୁଦ୍ଧ ଚାଲିଲା। ଅବିୟ ଚାରି ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଜାରବିଆମ ଆଠ ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା। ତହିଁରେ ଅବିୟ ଇଫ୍ରଇମ୍ର ପର୍ବତମୟ ଦେଶସ୍ଥ ସମାରଇମ୍ ପର୍ବତରେ ଠିଆ ହୋଇ କହିଲେ, ହେ ଜାରବିଆମ ଓ ସମଗ୍ର ଇସ୍ରାଏଲ ଲୋକ, ମୋ କଥା ଶୁଣ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଯେ ଲବଣ ନିୟମ ଦ୍ୱାରା ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ ଅର୍ଥାତ୍ ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କ'ଣ ତୁମମାନଙ୍କର ଜାଣିବା ଉଚିତ ନୁହେଁ? ତଥାପି ଦାଉଦଙ୍କର ପୁତ୍ର ସଲୋମନଙ୍କର ଦାସ, ଯେ ନବାଟର ପୁତ୍ର ଜାରବିଆମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି। ପୁଣି ପାପାଧମ ସନ୍ତାନ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ସଲୋମନଙ୍କର ପୁତ୍ର ରିହବିଆମଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଳିଷ୍ଠ କଲେ। ସେ ସମୟରେ ରିହବିଆମ ଯୁବା ଓ କୋମଳାନ୍ତକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରିପାରିଲେ ନାହିଁ। ଆଉ ଏବେ ତୁମ୍ଭେମାନେ ଦାଉଦ ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ। ପୁଣି ତୁମ୍ଭେମାନେ ମହାଲୋକାରଣ୍ୟ ଓ ତୁମମାନଙ୍କର ଦେବତା ହେବା ପାଇଁ ଜାରବିଆମ ନିର୍ମିତ ସ୍ୱର୍ଣ୍ଣମୟ ଗୋବଶ୍ଚ ତୁମମାନଙ୍କ ସଙ୍ଗେ ଅଛି। ତୁମେମାନେ କି ସଦାପ୍ରଭୁଙ୍କ ଯାଜକ ହାରଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ି ଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣାମାନଙ୍କ ପାଇଁ ଯାଜକ ନିଯୁକ୍ତ କରିନାହ? ଏଣୁ ଯେ କେହି ଆପଣାର ପଦ ନିଯୋଗାର୍ଥେ ଏକ ଗୋବଶ୍ଚ ଓ ସାତ ମେଷ ନେଇ ଆସେ, ସେ ଏହି ଅନିଶ୍ୱରମାନଙ୍କର ଯାଜକ ହୋଇପାରେ। ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିନାହୁଁ। ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରଣ ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣାପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି। ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୋଟି ଓ ପ୍ରତି ସନ୍ଧ୍ୟାରେ ଜଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ। ମାତ୍ର ତୁମେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମମାନଙ୍କ ପ୍ରତିକୂଳରେ ରଣତୁରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମମାନେ ସଦାପ୍ରଭୁ ତୁମମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର, କାରଣ ତୁମେମାନେ କୃତକାର୍ଯ୍ୟ ହେବ ନାହିଁ। ତଥାପି ଜାରବିଆମ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚା ଦିଗରେ ଗୋପନରେ ସୈନ୍ୟ ରଖିଲେ। ଏଣୁ ଲୋକମାନେ ଜିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ। ତହିଁରେ ଜିହୁଦା ପଛକୁ ଅନାନ୍ତେ ଦେଖ ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ, ତହୁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୁରିଧ୍ୱନି କଲେ। ସେତେବେଳେ ଜିହୁଦାର ଲୋକମାନେ ସିଂହନାଦ କଲେ, ଆଉ ଜିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବିୟ ଓ ଜିହୁଦାର ସମ୍ମୁଖରେ ଜାରବିଆମକୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ଜିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ତେଣୁ ଅବିୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ। ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଛା ଲୋକ ହତ ହୋଇପଡ଼ିଲେ। ଏହି ରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଜିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ। ଏ ଉତ୍ତାରେ ଅବିୟ ଜାରବିଆମଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର ଅର୍ଥାତ୍ ବେଥେଲ ଓ ତହିଁର ଉପନଗର ଜିସାନା ଓ ତହିଁର ଉପନଗର ପୁଣି ଇଫ୍ରୋଣ ଓ ତହିଁର ଉପନଗର ସକଳ ହସ୍ତଗତ କରିନେଲେ। ପୁଣି ଅବିୟର ଜୀବନକାଳ ଯାଏ ଜାରବିଆମ ଆଉ ବଳ ପାଇପାରିଲେ ନାହିଁ। ଏ ଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ ସେ ମଲେ। ମାତ୍ର ଅବିୟ ବେଳକୁ ବେଳ ବଳବାନ ହୋଇ ଉଠିଲେ। ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋଳ କନ୍ୟା ଜାତ କଲେ। ଏହି ଅବିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ ଭବିଷ୍ୟତ ବକ୍ତାର ଟୀକା ଗ୍ରନ୍ଥରେ ଲିଖିତ ଅଛି।